भगवती वासुदेवाय, ॐ नमो भगवती वासुदेवाय, ॐ नमो भगवती वासुदेवाय।
श्रीमद्भागवतम् 9th कैंटो चैप्टर 15 टेक्स्ट 26
अविधानी
रूसे दर्पण नरान हार्तुं आचदया ए च माहिष्पति नीनु सवस्सान क्रंदति अविधानी ऋषेर दर्पण नरानार्तुंगचोदये ए च माहिष्मति नीनु सवस्सान क्रंदति अविधानी ऋषेर दर्पण नरान हर्तुं अचोदयत ते च माहिष्मति नेन्यु सवस्सांक्रंदति बला। भौतिक शक्ति खूब गर्वित होता हेतु कार्तविद्याजुन ताकर लोक मान खूब प्रेरणा दे उत्साहित कले काम देवनु जमदग्नि कामधेनु को चोरी कर नहीं जावाई एपर भाव सैनिक गण लोक मैंने बलात्कार क्रंदन करुवा कामधेनु को तार बच्छा सहित कार्तविद्याजुन राजधानी माहिष्मतिपुर को नहींगले भाष्य दे आमर परमाराध्यतम गुरुदेव श्री श्रीमद श्री भक्ति वेदांत स्वामी प्रभुपादजी महाराज जहाँ कही तार भाई अनुवाद कह श्लोक व्यवहूत हविध्वनि शब्द बड़ अर्थपूर्ण हविध्वनि कहले से गाभी को बुझाए जे कि घृत हवि अर्थ घृत जोगाए घृत दरकार यज्ञकर्म करवा यज्ञ करने मानव जीवन रे प्रत्येक मानव को तालीम नवापी पड़ कि यज्ञ करवा पड़ो यज्ञकर्म करवा पड़ो बहुत गीता आमको ये शिक्षा दिखती यज्ञ अर्थ कर्म अन्यत्र लोक एवं कर्मबंधन जदि आम यज्ञ कर्म नक केवल इंद्र प्रीति कुकुर आ शुकर भरी कठिन संग्राम कर चलता ए सभ्यता नुहे ह्यूमान बीइंग्स वी ट्रेन टू परफॉर्म यज्ञ मानव तालीम नवा उचित किपर यज्ञ कर्म कर यज्ञ भवती पर्जन्य यज्ञ द रेगुलरली परफॉर्म देयर विल प्रॉपर रेन फ्रॉम स्काई यज्ञ हेले पर्जन्य मेघ सृष्टि हे आकाश रे एंड देयर इज रेगुलर रेनफॉल द लैंड विल बी फर्टाइल एंड सुइटेबल फॉर प्रोड्यूसिंग ऑल नेसेसिटीज ऑफ लाइफ प्रचुर परिमाण रे वर्षा हेले आकाश जो वर्षा हे ताले पृथ्वी माता शस्य श्यामला हे जीवन सब आवश्यकता देव यज्ञ देयर फॉर इज एसेंशियल से यज्ञ आवश्यक फॉर परफॉर्मिंग यज्ञ क्लारिफाइड वाटर इज एसेंशियल यज्ञ करने घृत दरकार एंड फॉर क्लारिफाइड वाटर काउ प्रोटेक्शन इज एसेंशियल घृत पाइबा आमको गोरक्षा करने पड़ो देयर फॉर इफ यू नेग्लेक्ट द वैदिक वे ऑफ सिविलाइजेशन वी शैल सर्टेनली सफर से आम जदि ये वैदिक सभ्यता को अवहेला प्रदर्शन करवा निश्चित भाव में दुख पाइबा सो कॉल्ड स्कॉलर्स एंड फिलोसोफर्स डू नॉट नो द सीक्रेट ऑफ सक्सेस इन लाइफ एंड देयरफॉर दे सफर इन द हैंड्स ऑफ प्रकृति नेचर प्रकृति क्रियमाणानि गुणीकर्माणि सर्वस्व तथा कथित पंतगण दार्शनिकगण एक जानती ना सीक्रेट ऑफ सक्सेस इन लाइफ जीवन में किमी आम सफलता हासिल कर रहस्य जानती ना से आम प्रकृति हाथ में दुख पाचे अल्दो दे आर फोर्स टू सफर दे थिंक दे आर एडवांसिंग सिविलाइजेशन अहंकार विगुण आत्मा कर्ता नीति मानते प्रकृत समस्ते दुख पाँच तथापि से भावे आम मैंने अग्रगति करुचु सभ्यता द कृष्ण कॉन्शियसनेस movement is therefore meant to revive a mode of civilization in which everyone will be happy. Amari Krishna Chaitanya Andolan Uddeshya ହେଉଛି ସେଥିପାଇଁ ଏଥିପାଇଁ ପ୍ରଯୁଜ୍ୟ ଯେ ଏପରି ଗୋଟିଏ ସଭ୍ୟତା ସୃଷ୍ଟି କରିବା ଯେଉଁଥିରେ କି ପ୍ରତ୍ୟେକ ବ୍ୟକ୍ତି ସୁଖରେ ଜୀବନଯାପନ କରିବେ। ଦିସ୍ ଇଜ୍ ଦି ମୋଟିଭ୍ ଅଫ୍ ଆୱାର କୃଷ୍ଣ କନ୍ସିୟସ୍ ମୁଭମେଣ୍ଟ ଯଜ୍ଞେ ସୁଖୀ ନ ଭବନ୍ତୁ। ଏ ହେଉଛି ଆମର କୃଷ୍ଣ ଚେତନା ଆନ୍ଦୋଳନର ଉଦ୍ଦେଶ୍ୟ। ଏ ଶ୍ଳୋକ ଉପରେ ଦିଆଯାଇଥିବା ଆମର ପରମାରାଧ୍ୟତମ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜଙ୍କର ଭାଷ୍ୟ। ଯଜ୍ଞ ଉପରେ କଥା କୁହାଯାଉଛି, ଯଜ୍ଞ ଦରକାର। ଯାହା ଏଠି ପ୍ରଭୁପାଦଜୀ ମହାରାଜ କହିଲେ ଯଜ୍ଞ ଇଜ୍ ଦେୟାର ଫର୍ ଏସେନ୍ସିଆଲ ହ୍ୟୁମାନ ସୋସାଇଟି, ମାନବ ସମାଜ ପାଇଁ ଯଜ୍ଞ ଦରକାର। ଏ ଯଜ୍ଞ ବିଷୟରେ ଭଗବତ ଗୀତାରେ ମଧ୍ୟ ବହୁ କଥା କୁହାଯାଇଛି। ଅଷ୍ଟାଦଶ ଅଧ୍ୟାୟରେ ଆମେ ଦେଖିବା, ମଧ୍ୟ ତୃତୀୟ ଅଧ୍ୟାୟରେ ଦେଖିବା, ଗୀତା ତୃତୀୟ ଅଧ୍ୟାୟ ଅଷ୍ଟାଦଶ ଅଧ୍ୟାୟ ଏହିପରି ଭିନ୍ନ ଭିନ୍ନ ସ୍ଥାନରେ ମଧ୍ୟ ଯଜ୍ଞ ବିଷୟରେ କୁହାଯାଇଛି। ଭଗବାନ କୃଷ୍ଣ କହିଛ ଯଜ୍ଞ ଦାନ ତପକର୍ମ ନ ତ୍ୟାଜ୍ୟମ କାର୍ଯ୍ୟମେବ ତତ୍ ଯଜ୍ଞ ଦାନ ତପସ୍ୟ ପାବନାନି ମନୀଷିଣା। ଏ ଅଷ୍ଟାଦଶ ଅଧ୍ୟାୟରେ କୁହାଯାଇଛି ଯଜ୍ଞ ଦାନ ଆଉ ତପସ୍ୟା କର୍ମ ଏହାକୁ ତ୍ୟାଗ କରିବା ଉଚିତ ନୁହେଁ, ଏସବୁ ବରାବର ଚାଲୁ ରଖିବା ଉଚିତ। ବାସ୍ତବରେ ଯଜ୍ଞଦାନ ତପକର୍ମ ଏପରିକି ବିଶିଷ୍ଟ ମୁନି ଋଷିମାନଙ୍କୁ ମଧ୍ୟ ବିଶୁଦ୍ଧ କରେ। ମାନବ ସମାଜର ମଙ୍ଗଳ ନିମିତ୍ତ ଯେଉଁ ଯଜ୍ଞର ଆବଶ୍ୟକତା ଅଛି ତାହା କଦାପି ତ୍ୟାଗ କରାଯିବା ଉଚିତ ନୁହେଁ। ଏଇଟା ଭଗବତ ଉକ୍ତି, ସମସ୍ତ ଅନୁମତ ଯଜ୍ଞ କର୍ମ ଭଗବତ ପ୍ରାପ୍ତି ନିମିତ୍ତ ଉଦ୍ଦିଷ୍ଟ। ଯଜ୍ଞମୟୀ ବିଷ୍ଣୁ, ଯଜ୍ଞ ଭଗବାନ ବିଷ୍ଣୁଙ୍କ ଏକ ନାମ ଯଜ୍ଞ, ଯଜ୍ଞ ପୁରୁଷ, ତେଣୁ ଯଜ୍ଞ ପୁରୁଷଙ୍କର ସନ୍ତୋଷ ବିଧାନ ପ୍ରୀତି ବିଧାନ ପାଇଁ ଯେଉଁ କର୍ମ କରାଯାଏ ତାହା ଯଜ୍ଞ କର୍ମ। ଆଉ ଭଗବତ ସନ୍ତୁଷ୍ଟ ହେଲେ, ଭଗବାନ ସନ୍ତୁଷ୍ଟ ହେଲେ ଆମେ ପ୍ରକୃତରେ ସମସ୍ତେ ସନ୍ତୁଷ୍ଟ ହେବା। ଯସ୍ମିନ୍ ତୁଷ୍ଟେ ଜଗତ ତୁଷ୍ଟ, ଏ କଥା କୁହାଯାଇଛି। ଯାହାଙ୍କର ସନ୍ତୋଷ ବିଧାନ ସବୁ ଜଗତର ସନ୍ତୋଷ ବିଧାନ ହେବ। ଭଗବାନ ହେଉଛନ୍ତି ଜଗତର ଉତ୍ସବ ମୂଳ, ତେଣୁ ମୂଳ ବସ୍ତୁ ସନ୍ତୁଷ୍ଟ ହେଲେ ସବୁ ଜଗତ ସନ୍ତୁଷ୍ଟ ହେବ, ସେଟା କଥାଟା କୁହାଯାଉ। ସେଥିପାଇଁ ଯଜ୍ଞ ଦ୍ୱାରା ସେ ସନ୍ତୁଷ୍ଟ ହେବେ। ଦୁର୍ଲଭ ମାନବ ଜୀବନ ଉଦ୍ଦେଶ୍ୟ କ'ଣ? ସେ ବିଭଗବାନଙ୍କୁ ପ୍ରୀତି ବିଧାନ କରିବା, ଭଗବାନଙ୍କର ସନ୍ତୋଷ ବିଧାନ କରିବା, ଭଗବାନଙ୍କୁ ଜାଣିବା ପାଇବା, ଏ ହେଉଛି ଦୁର୍ଲଭ ମାନବ ଜୀବନ ଉଦ୍ଦେଶ୍ୟ। ସେଥିପାଇଁ କଳିଯୁଗରେ ଏକମାତ୍ର ଯଜ୍ଞ ହେଉଛି ନାମ ଯଜ୍ଞ। ଅନ୍ୟ ଯଜ୍ଞ କଳିଯୁଗରେ ନିଷିଦ୍ଧ ଅଛି, କେବଳ ନାମ ଯଜ୍ଞ ଅନୁମୋଦିତ ହୋଇଛି। କାହିଁକିନା କୃଷ୍ଣ ନାମ ହିଁ ଚରମ ବସ୍ତୁ, ପରମ ବସ୍ତୁ। ବିଶେଷ କରି କଳିଯୁଗରେ ନାମ ରୂପେ କୃଷ୍ଣ ଅବତାର, କଳିଯୁଗରେ କୃଷ୍ଣ ନାମାବତାର ହୋଇଛନ୍ତି। ତେଣୁ ନାମ ଯଜ୍ଞ ଏକମାତ୍ର ଅନୁଭୂତ ଯଜ୍ଞ କଳିଯୁଗରେ। ହରେ ନାମ ହରେ ନାମ, ନାମ ଏଇବ କେବଳ କଳୌ ନାସ୍ତେଇବ 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 ଗତି ଅନ୍ୟଥା, ଏ ବାରମ୍ବାର କୁହାହେଇଛି। ଏ ଉପରେ ବେଦର କଥା, କଳିଯୁଗରେ ଅନ୍ୟ ଗତି ନାହିଁ, ଅନ୍ୟ ଗତି ନାହିଁ, ଅନ୍ୟ ଗତି ନାହିଁ, ହରେ ନାମ ହିଁ, କେବଳ ହରିନାମ ଆଶ୍ରୟ କରିବା ପାଇଁ ପଡ଼ିବ। ନାମାଶ୍ରୟା ଭକ୍ତି ଜାଳନ କରିବା ପଡ଼େ କଳିଯୁଗରେ, କାରଣ କୃଷ୍ଣ ନାମ ହିଁ ଚରମ ପରମ ବସ୍ତୁ। ଆଉ ଗୀତା ତୃତୀୟ ଅଧ୍ୟାୟରେ କୁହାହେଇଛି ମଧ୍ୟ, ପ୍ରଭୁପାଦ ମଧ୍ୟ ଏଠି ଉଦ୍ଧାର କରିଛନ୍ତି ତାଙ୍କ ଭାଷ୍ୟରେ ତୃତୀୟ ଅଧ୍ୟାୟରୁ, ଯଜ୍ଞାର୍ଥାତ୍ କର୍ମଣ ଅନ୍ୟତ୍ର ଲୋକୟମ୍ କର୍ମ ବନ୍ଧନ ଯଜ୍ଞାନୁଭୂତି ପର୍ଜନ୍ୟ, ଏସବୁ ଗୀତାରୁ ଉଦ୍ଧାର କରିଛନ୍ତି ପ୍ରଭୁପାଦ ମହାରାଜ। ପୁଣି ଗୀତାର ସେଇ ତୃତୀୟ ଅଧ୍ୟାୟରେ କୁହାହେଇଛି, ଯଜ୍ଞ ଶିଷ୍ଟାସୀନ ସନ୍ତ ମୁଚ୍ୟନ୍ତେ ସର୍ବକ୍ଷେଳି ସେଇ ମୁଞ୍ଜତି ଦିଦୋଗୁଁ ପାପା ଯେ ପଞ୍ଚ ପଚନ୍ତି ଆତ୍ମକାରଣା। ଯେ ଯଜ୍ଞ କର୍ମ ନ କରନ୍ତି ନିଜ ଇନ୍ଦ୍ରପ୍ରୀତି ପାଇଁ, ନିଜର ଉପଭୋଗ ପାଇଁ, ନିଜର ଆନନ୍ଦ ବିଧାନ ପାଇଁ, ଇନ୍ଦ୍ରିୟର ଆନନ୍ଦ ବିଧାନ ପାଇଁ ପଚନ୍ତି, ପାକ କରନ୍ତି, ଖାଦ୍ୟ ପ୍ରସ୍ତୁତ କରନ୍ତି ଏବଂ ଭୋଜନ କରନ୍ତି, ସେମାନେ ପାପ ଭୋଜନ କରନ୍ତି ବୋଲି କହିଲା। ଯଜ୍ଞ ଶିଷ୍ଟ ଆସନ ସନ୍ତ ମୁଚ୍ୟନ୍ତେ ସର୍ବକ୍ଷେଳ ବିଷୟ, କିନ୍ତୁ ସନ୍ତ ଭକ୍ତ ସାଧୁ ଲୋକ ଯେ ସେ ଯଜ୍ଞ କର୍ମ କରେ, ଯଜ୍ଞ ପୁରୁଷଙ୍କର ପ୍ରୀତି ବିଧାନ ପାଇଁ ସେ କର୍ମ କରେ, ପାଚନ କ୍ରିୟା ରନ୍ଧନ କରିବ ମଧ୍ୟ ତାଙ୍କ ପାଇଁ, ଆଉ ଯଜ୍ଞ କର୍ମରେ ତାର ସବୁକିଛି ନିୟୋଗ କରିବ, ଅବଶିଷ୍ଟ ଯାହା ରହିଲା ତାକୁ ସେ ଭୋଜନ କରିବ, ତାହେଲେ ସର୍ବକ୍ଷିଳିବିଷ ପାପରୁ ମୁକ୍ତ ହୋଇଯିବ ଆଉ କର୍ମ ପ୍ରତିକ୍ରିୟା ହେବ ନା। ଏଇଟା କଥା କୁହାଯାଉଛି, ଯଜ୍ଞାନ୍ତ କର୍ମଣ ଅନ୍ୟତ୍ର ଲୋକ ଏବଂ କର୍ମବନ୍ଧନ। ଯଜ୍ଞ କର୍ମ ନ କଲେ କର୍ମର ଫଳ ପ୍ରତିକ୍ରିୟା ମିଳିବ, ତା କର୍ମ ବନ୍ଧନ ବୋଲି କୁହାଯାଉଛି। ସେ ବନ୍ଧନ ବା କର୍ମଫଳ ସମସ୍ତେ ସେଥିପାଇଁ ଭୋଗୁଛନ୍ତି, ଏ କର୍ମଫଳ ସମସ୍ତେ ସେଥିପାଇଁ ଭୋଗୁଛନ୍ତି। ଏ ଗୀତାରେ ଭଲ ଭାବରେ ଆଲୋଚନା କରାଯାଇଛି, ପୁଣ୍ୟ କର୍ମ ଯିଏ କରୁଛି ତାର ଫଳସ୍ୱରୂପ ଉଚ୍ଚ ଲୋକକୁ ଯାଉଛି, ଦେବଲୋକକୁ ଯାଉଛି, ଦେବତା ହେଉଛି, ଦେବଭୋଗ ପାଉଛି ପ୍ରଚୁର ପରିମାଣରେ। ପୁଣି ସେତକ ସରିଗଲେ ଏଠି ପୁଣି ପତିତ ହେଉଛି। ଏ ଗୀତାରେ ଆଲୋଚନା କରାଯାଇଛି ଏକଥା, କ୍ଷୀଣେ ପୁଣ୍ୟେ ମର୍ତ୍ତ୍ୟ ଲୋକ ମିଶନ୍ତି, ସେ ପୁଣ୍ୟକର୍ମର ଫଳ ସରିଗଲେ ପୁଣି ମର୍ତ୍ତ୍ୟ ଲୋକ ମୃତ୍ୟୁ ସଂସାରରେ ପତିତ ହେବ, ସେ କଥା କୁହାଯାଉଛି। କିନ୍ତୁ ଯେ ପାପ କର୍ମ କଲେ ନର୍କ ଯିବ, ନିଜ ଜ୍ୱନି ପାଇବ, ଏ କର୍ମର ଫଳ ଯେ ପୁଣ୍ୟକର୍ମ କରିଛି ସେ କର୍ମର ଫଳ ଅନୁଯାୟୀ ଉଚ୍ଚ ଜ୍ୱନିକି ଯାଇଛି ବା ଉଚ୍ଚ ଲୋକକୁ ଯାଇଛି, ଦେବ ଲୋକ ପାଇଛି। ଯେମିତି ଇନ୍ଦ୍ର ହେଇଛି, ଜଣେ ଦେବରାଜ ଇନ୍ଦ୍ର ହେଇଛି, ପୁଣ୍ୟକର୍ମର ଫଳ। ସେ ଇନ୍ଦ୍ର ହେଇ ଯଦି ପୁଣି କିଛି ନିଷିଦ୍ଧ କର୍ମ କରେ, ପାପ କର୍ମ କରେ, ଅପରାଧମୂଳକ କର୍ମ କରେ, ତାର ପତନ ହେଇଯାଉଛି। ଯେମିତି ଆମର ବର୍ଣ୍ଣନା ଅଛି, ଉପନିଷଦ ବର୍ଣ୍ଣନା ଅଛି, ଇନ୍ଦ୍ର ଦେବଗୁରୁ ବୃହସ୍ପତି ପ୍ରତି ଅବମାନନା କଲେ, ଏ ନିନ୍ଦିତ କର୍ମ କଲେ, ଅପରାଧମୂଳକ କର୍ମ କଲେ, ତା ଫଳରେ କ'ଣ ହେଲା ନା ଶୁକର ଜନ୍ମ ପାଇଗଲେ। ବୃହସ୍ପତି ଅଭିଶାପ ଦେଇଦେଲେ ଶୁକର ଭବ, ତ ଶୁକର ଜନ୍ମ ପାଇଲେ। ଇନ୍ଦ୍ର ଥିଲା, ଆଜି ଶୁକର ହେଲାଣି, ବିଷ୍ଠା ଭୋଜନ କଲାଣି, ବିଷ୍ଠା ଖାଇଲାଣି, ବିଷ୍ଠା ଗଛ ଭୁଲିଗଲା, ବିଷ୍ଠା ଗଦା ଭିତରେ ରହିକିରି ପିଷ୍ଠା ଖାଇକିରି ଆନନ୍ଦ ପାଉଛି ଶୁକର। ଆଉ ଭାବୁଛି ମଣିଷ ଗୁଡ଼ା କେଡ଼େ ବୋକା କିରେ, ମୁଁ କେଡ଼େ ସୁନ୍ଦର ଦ୍ରବ୍ୟ ଖାଉଛି, ସେମାନେ ଖାଉନାହାନ୍ତି। ଶୁକର ଚିନ୍ତା ସୁଭୁରି ହେଲା, ଦିନେ ଇନ୍ଦ୍ର ଥିଲା, ଶହ ଶହ ଛୁଆ ଜନ୍ମ କରୁଛି, ସବୁ ପିଷ୍ଠା ଖାଉଛନ୍ତି, ଶୁକରୀ ଠାରୁ ଶହ ଶହ ଛୁଆ ଜନ୍ମ କରୁଛି। ଏ ହେଉଛି ଶୁକର ଜୀବନ, କୁକୁର ଶୁକର ଜୀବନ, ଇନ୍ଦ୍ର ପିଥିରେ ଏ କର୍ମ ଫଳ। ନୌଶଙ୍କର କଥା ଅଛି, ଏହିପରି ରାଜା ନୌଶଙ୍କର କଥା ଅଛି, ଭାରତରେ ଦିଆ ହେଇଛି, ମହାଭାରତରେ ଅଛି। ସୁମବଂଶ ରାଜା ଆୟୁଙ୍କର ପୁତ୍ର ନୌଶ, ବଡ଼ ପୁଣ୍ୟବନ୍ତ ରାଜା ଥିଲେ, ବଡ଼ ପରାକ୍ରମଶାଳୀ ରାଜା ଥିଲେ, ପୃଥିବୀ ଶାସନ କରୁଥିଲେ, ପୁଣ୍ୟକର୍ମ ଏପରି କରୁଥିଲେ, ଯାହାଫଳରେ ସ୍ୱର୍ଗକୁ ଗଲେ, ସେ ସ୍ୱର୍ଗରେ ଇନ୍ଦ୍ର ହେଲେ, ଏପରି ପରାକ୍ରମଶାଳୀ ଥିଲେ, ଦେବତାମାନେ ତାଙ୍କୁ ନିମନ୍ତ୍ରଣ କରନ୍ତି। ଅସୁରମାନଙ୍କର ଆକ୍ରମଣ ହୁଏ, ସେ ଅସୁରମାନଙ୍କୁ ଯୁଦ୍ଧରେ ହରେଇ ଦେବତାମାନଙ୍କୁ ସୁରକ୍ଷା ଦେବା ପାଇଁ ଦେବତାମାନେ ଆମନ୍ତ୍ରଣ କରନ୍ତି। ଏପରି ପରାକ୍ରମଶାଳୀ ରାଜା ପୁଣ୍ୟବନ୍ତ ରାଜା ଥିଲେ ନହୁଷ, ତାଙ୍କର କର୍ମଫଳ ଯୋଗୁଁ, ପୁଣ୍ୟକର୍ମ ଫଳ ଯୋଗୁଁ ଫେରିଥିଲା, ତାପରେ ସେ ଇନ୍ଦ୍ର ହେଲେ, ପୁଣ୍ୟକର୍ମ ଫଳ ଯୋଗୁଁ ଇନ୍ଦ୍ର ହେଲେ। ସେ ଯେତେବେଳେ ଇନ୍ଦ୍ର ହେଲେ ବଡ଼ ଗର୍ବ ପ୍ରକାଶ କଲେ, ଇନ୍ଦ୍ର ହେଇଗଲେ, ଦେବରାଜ ଇନ୍ଦ୍ର ହେଇଗଲେ, ଆଉ ବ୍ରାହ୍ମଣମାନଙ୍କୁ ଶିବିକା ବହନ କାର୍ଯ୍ୟରେ ଲଗେଇଲେ, ଇଏ ନିନ୍ଦିତ କର୍ମ କଲେ, ଇଏ ଅପରାଧମୂଳକ କର୍ମ କଲେ, ପାପ କର୍ମ ହେଲା। ଅଗସ୍ତି ମୁନିକି ଦିନେ ଶିବିକା ବହନ କାର୍ଯ୍ୟ ନିଯୁକ୍ତ କରିଛନ୍ତି, ଆଉ ତାଙ୍କୁ ଗୋଇଠା ମାରିଲେ ବା ଗୋଡ଼ ବାଜିଲା ତାଙ୍କେ, ସେଠୁ ସେ ରାଇକିରି ଅଭିଶାପ ରଖିଲେ, ପାଷଣ୍ଡଟା କି କରୁଛୁ, ସର୍ପ ଭବ, ତାହେଲେ ସର୍ପ ଜ୍ୱନି ପାଇଗଲା ସେଇ କର୍ମଫଳ। ଏ ସମସ୍ତେ କର୍ମଫଳ ଭାବୁଛନ୍ତି। ଦେଖାଯାଏ ଜଣେ ଧନୀ ହେଇଛି, ଆଉ ଜଣେ ଗରିବ ହେଇଛି, ଜଣେ ବିଦ୍ୱାନ ହେଇଛି, ପଣ୍ଡିତ ହେଇଛି, ଜଣେ ମୂର୍ଖ ହେଇଛି, ଜଣେ ସୁଶ୍ରୀ ହେଇଛି, ଜଣେ କୁଶ୍ରୀ ହେଇଛି, ଜଣେ କୁଶ୍ରୀତକାର ହେଇଛି, ଜଣେ ରୋଗୀ ହେଇଛି, ଏସବୁ କାହିଁ ହେଇଛି, ଏସବୁ କର୍ମଫଳ, ପୂର୍ବାର୍ଜିତ କର୍ମଫଳ, ପ୍ରାର୍ଥ କର୍ମର ଫଳ। ଆମେ କହନ୍ତି ଆରେ ଏ ଲୋକଟା ବଡ଼ ବହୁ ପାପ କର୍ମ କରୁଛି, ଅନ୍ୟମାନଙ୍କୁ ପୀଡ଼ା ଦେଉଛି, ଗର୍ହିତ କାର୍ଯ୍ୟ କରୁଛି, ଅଥଚ ଇଏ ପ୍ରଚୁର ପରିମାଣ ଧନ ସମ୍ପଦ ପାଉଛି, କାହିଁକି ତାର ପୂର୍ବ ଜନ୍ମର ପୁଣ୍ୟକର୍ମର ଫଳ ବର୍ତ୍ତମାନ ଭୋଗ କରୁଛି। ସେ ସରିଗଲା ପରେ ଏ ଯେଉଁ ପାପ କର୍ମ ଫଳ ତାପରେ ଆସିବ, ଏ ହେଉଛି କର୍ମଫଳ, ଏସବୁ କଥା ଅଛି। ତେଣୁ କର୍ମଫଳରୁ ମୁକ୍ତି କେମିତି ମିଳିବ, ଆଉ ଦୁଃସହ କେମିତିକା, କର୍ମ ଖଣ୍ଡାଇତେ ନାଁରେ କେହି କର୍ମ ଖଣ୍ଡେଇ ପାରିବେ ନା। ସେଥିପାଇଁ ଏକମାତ୍ର ଯୋଗ୍ୟ କର୍ମ କଲେ, ଯଜ୍ଞ ଅର୍ଥାତ୍ କର୍ମ ନତ୍ର ଲୋକ କର୍ମ ବନ୍ଧନ, ଯଜ୍ଞ କର୍ମ ନ ହେଲେ କର୍ମ ବନ୍ଧନ ହେବ, କର୍ମର ଫଳ କର୍ମ ପ୍ରତିକ୍ରିୟା ମିଳିବ, ତା ଏସତ୍ କଥା। ସେଥିପାଇଁ ଯଜ୍ଞାର୍ଥ ଯେତେବେଳେ କର୍ମ ହେବ, ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁ କୃଷ୍ଣଙ୍କ ପ୍ରତ୍ୟର୍ଥେ, ଆଉ କର୍ମର ଫଳ ବନ୍ଧନ ହେବ ନା, ପ୍ରତିକ୍ରିୟା ନାହିଁ। ଏଇଟା ଗୀତା ଭାଗବତ ପ୍ରଭୃତିରେ ଏସବୁ କଥା କୁହାଯାଇଛି। ଆଉ ଯଜ୍ଞ ନିଶ୍ଚୟ ଦରକାର ଆମର, ଏପରି ଶାସ୍ତ୍ରରେ ଅଛି, ଗୃହସ୍ଥ ଯେ ତାକୁ ପ୍ରତିଦିନ ପଞ୍ଚ ମହାଯଜ୍ଞ ପଞ୍ଚଯଜ୍ଞ ପାଞ୍ଚଟା ଯଜ୍ଞ କରିବା ପାଇଁ ପଡ଼ିବ। କାହିଁକି ନା ପଞ୍ଚ ସୁନା କରୁଛି, ସେ ପାଞ୍ଚଟା ସ୍ଥାନରେ ଜୀବ ହତ୍ୟା କରୁଛି, ଜୀବ ହତ୍ୟା କରୁଛି ସେ ପ୍ରତିଦିନ ପଞ୍ଚ ସୁନା। ସେଥିପାଇଁ ପଞ୍ଚଯଜ୍ଞ କରିବା ପାଇଁ କୁହାଯାଇଛି। ଉଦୁଖଲ ଯାତା ଯିବାବେଳେ ଗୋଡ଼ ତଳେ ମାଡ଼ି ହେଇକିରି ଜୀବ ମରିଯିବା, ଚୁଲି ଲଗାଉଛି, ନିଆଁ ଜାଳୁଛି, ଯେତେବେଳେ କେତେ କୀଟ ପତଙ୍ଗ ଥିବେ ମରିଗଲେଣି, ଜଳ କଳସି ପାଣି ମାଠିଆ ରଖିଛି ଗଡ଼ଉଛି, ଯେତେବେଳେ ତା ତଳେ ଚାପି କେତେ କ୍ଷୁଦ୍ର ଜୀବ ମରିଯାଉଛନ୍ତି। ସମାର୍ଜନୀ ଝାଡ଼ୁ ଲଗାଉଛି, ଖଡ଼କା ଝାଡ଼ୁ ଲଗାଉଛି ଭୂଇଁରେ, ସେତେବେଳେ କେତେ କୀଟ ପତଙ୍ଗ ତା ତଳେ ମରିଯାଉଛନ୍ତି। ଉଦୁଖଲ ଚକି ପେଶୁଛି ବା ଶିଳରେ ବାଟୁଛି, ତା ତଳେ ପ୍ରେସର ପାଇକି କେତେ ମରିଯାଉଛନ୍ତି। ଏ ପଞ୍ଚ ସୁନା କରୁଛି, ପାଞ୍ଚ ସ୍ଥାନରେ ଜୀବ ହତ୍ୟା କରୁଛି ସେ ପ୍ରତିଦିନ, ତାହେଲେ ତାର ପ୍ରତିକ୍ରିୟାରେ ମୁକ୍ତ ପାଇବ କେମିତିକା। ସେଥିପାଇଁ ପଞ୍ଚଯଜ୍ଞ କରିବା କଥା କୁହାଯାଇଛି। ପାଞ୍ଚଟା ଯଜ୍ଞ ପଞ୍ଚଯଜ୍ଞ ସେ ପ୍ରତିଦିନ କରିବ। ଦୈବ ଯଜ୍ଞ ଭୂତ ଯଜ୍ଞ ପିତୃଯଜ୍ଞ ତଥେଇ ବଛ ମାନୁଷ୍ୟ ବ୍ରହ୍ମଯଜ୍ଞ ଚ ପଞ୍ଚଯଜ୍ଞାମ ପ୍ରତକ୍ଷରେ, ଏ ଶାସ୍ତ୍ର ନିର୍ଦ୍ଦେଶ ଅଛି। ଗୃହସ୍ଥ ପାଞ୍ଚ ଯଜ୍ଞ କରିବ ପ୍ରତିଦିନ, ଏଥିରୁ ଏ ପ୍ରତିକ୍ରିୟାରୁ ମୁକ୍ତ ହେବା ପାଇଁ, ପଞ୍ଚ ସୁନାରୁ ମୁକ୍ତ ହେବା ପାଇଁ। ବ୍ରହ୍ମଯଜ୍ଞ ମାନେ ଅଧ୍ୟାପନା, ଅଧ୍ୟାପନା ବୋଲେ ବେଦ ପଢିବ, ବେଦ ପଢେଇବ, ତାଇ ବ୍ରହ୍ମଯଜ୍ଞ। ପିତୃଯଜ୍ଞ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଆଦି କରିବା, ତା ପିତୃଯଜ୍ଞ। ଦେବଯଜ୍ଞ ଦେବତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ହୋମ ଯେଉଁ କରାଯାଏ ବେଦରେ ଦିଆଯାଇଛି, ସେ ଦେବଯଜ୍ଞ କରିବ। ଆଭୂତ ଯଜ୍ଞ ଜୀବଜନ୍ତୁ ଅଛନ୍ତି, ପ୍ରାଣୀମାନେ ଅଛନ୍ତି, ତା ଗୃହପାଳିତ ପ୍ରାଣୀ ଅଛି ବା ଘରେ ସବୁ କେତେ ପ୍ରକାର ଜୀବଜନ୍ତୁ ଅଛନ୍ତି ରହିଛନ୍ତି, ତାଙ୍କୁ ପ୍ରତିଦିନ ଦେବ କିଛି ଖାଇବା ପାଇଁ, ତା କ'ଣ ଭୂତ ଯଜ୍ଞ। ଆଉ ନୃଯଜ୍ଞ ଅତିଥି ସେବା, ଅତିଥି ସେବା ଗୃହସ୍ଥର ଧର୍ମ। ଅତିଥି ପୂର୍ବରୁ କିଛି ଯାହା କହନ୍ତି ନୋଟିସ୍ ନ ଦେଇକରି ହଠାତ୍ ପହଞ୍ଚନ୍ତି, ଅତିଥି ନାରାୟଣ ବୋଲି କୁହାଯାଉଛି। ଗୃହସ୍ଥର କର୍ମ, ସେ ଅତିଥିଙ୍କର ସେବା କରିବ, ତାଙ୍କୁ ଭଲ ଆସନ ଦେବ, ଭଲ ଖାଦ୍ୟ ଦେବ, ତାଙ୍କୁ ସବୁ ପ୍ରକାର ସନ୍ତୋଷ ବିଧାନ କରିବ, ଇଏ ପଞ୍ଚଯଜ୍ଞର କଥା ଅଛି। ଗୃହସ୍ଥ ପକ୍ଷରେ କର୍ତ୍ତବ୍ୟ ଏମିତି କଥା ଅଛି ମଧ୍ୟ। ଗୃହସ୍ଥ କ'ଣ କରିବ ନା, ରାନ୍ଧିଛି, ଖାଦ୍ୟ ପ୍ରସ୍ତୁତ କରିଛି, ଏସବୁ ଯଜ୍ଞ କଲା। ଯଜ୍ଞ କରିବା ପରେ ଏ ଯେଉଁ ନୃଯଜ୍ଞ ଅଛି, ଅତିଥି ସେବା ଏସବୁ କଲା, ଯିଏ ଆସି ପହଞ୍ଚିଛି, ତାପରେ ରାସ୍ତା ଉପରକୁ ଯିବ, ତିନିଥର ଡାକ ଦେବ, କିଏ ଅଭୁକ୍ତ ଅଛି, ତିନିଥର ଡାକ ଦେବ, ଯଦି କିଏ ଅଭୁକ୍ତ ଅଛି, ଖାଦ୍ୟ ପ୍ରସ୍ତୁତ ଅଛି, ଆସ, ଯଦି କିଏ ଆସିଲା ତାକୁ ଆଗ ଦିଆଯିବ, ଯଦି କିଏ ନ ଆସିଲା ତାହେଲେ ବଳିଲା ଯଜ୍ଞ ଶିଷ୍ଟା ଆସିନ, ଏସବୁ ଯଜ୍ଞ କରିବା ଅବଶିଷ୍ଟ ରହିଲା ତାହେଲେ ଭୋଜନ କରିବ। ସେ ଶେଷରେ ଏଇ କଥା ଅଛି ମଧ୍ୟ, ଯଜ୍ଞ ଶିଷ୍ଟା ଆସିନ ସନ୍ତ ମୁଚ୍ୟନ୍ତି ସର୍ବକିଳିବି ଯାଇ, ଯଜ୍ଞ କର୍ମରେ ବିନିଯୋଗ କଲା, ଏସବୁ ଯଜ୍ଞ କରି ବାକି ଅବଶିଷ୍ଟ ଯାହା ରହିଲା ତାହାକୁ ଯଦି ଭୋଜନ କରିବ ତାହେଲେ ତାର ପାପ ହବ ନା, ନହେଲେ ତ ପାପ ହବ, ଏସବୁ କଥାଟା ଗୁଡ଼ାକ କୁହାଯାଉଛି। ଆଉ ଯଜ୍ଞ କର୍ମ ଆମେ ଦେଖାଯାଉଛି ଖାଦ୍ୟାଭାବ ବଢ଼ୁଛି, ପୃଥିବୀ ମାତା ଖାଦ୍ୟ ଦେଉନି। ତତ୍ତ୍ୱସ୍କନ୍ଧ ଭାରତରେ ପୃଥୁ ଚରିତ୍ରରେ ଏ ଆଲୋଚନା କରାହେଇଛି ଯେ ରାଜା ହେବେ, ଶାସକ ହେବେ, ସେ ଯଜ୍ଞଙ୍କର ପ୍ରବର୍ତ୍ତନ କରିବେ, ରାଜା ଓ ଶାସକଙ୍କର କର୍ତ୍ତବ୍ୟ। ତାର ପ୍ରଜାମାନେ ଯଜ୍ଞକର୍ମ କଲେ ଯଜ୍ଞରେ ଭାଗ ନିଅନ୍ତି ଦେବତାମାନେ, ପୃଥିବୀ ଦେବୀର ଭାଗ ଅଛି, ସେ ଭାଗ ପାଇଲେ ଯଜ୍ଞ ପୁରୁଷ ସନ୍ତୁଷ୍ଟ ହେଲେ। ସେଇଥିପାଇଁ ବର୍ଣ୍ଣାଶ୍ରମ ଧର୍ମର କଥା ଅଛି, ମାନ ସମାଜରେ ବଦ୍ଧ ଜୀବ ପାଇଁ ବର୍ଣ୍ଣାଶ୍ରମ ଧର୍ମ ଦରକାର, ସେ ବର୍ଣ୍ଣାଶ୍ରମ ଧର୍ମ ଜରିଆରେ ସ୍ୱକର୍ମେଣ ତମ ଅଭ୍ୟର୍ଚ୍ଚ ଧର୍ମ ଜରିଆରେ ସେ ଭଗବାନଙ୍କର ପୂଜା କରାଯିବ। ଗୀତାରେ କଥା ଆଲୋଚନା କରାଯାଇଛି, ତତ୍କୁମ୍ଭୀର ତିର ଶ୍ରେଷ୍ଠ। ଭାଗବତରେ କୁହାଯାଇଛି ବର୍ଣ୍ଣାଶ୍ରମ ସେ ଯଜ୍ଞ ପୁରୁଷଙ୍କର ଆରାଧନା କରାଯିବ, ସଂସ୍କୃତିରେ ହରିତୋଷଣ ସନୁଷ୍ଠିତ ସେ ଧର୍ମସ୍ୟ ସଂସ୍କୃତିରେ ହରିତୋଷଣ, ହରିତୋଷଣ ନିମିତ୍ତ ଭଗବାନ ହରିଙ୍କର ସନ୍ତୋଷ ବିଧାନ ନିମିତ୍ତ। ପ୍ରତ୍ୟେକ ବର୍ଣ୍ଣର ବ୍ୟକ୍ତି ଯେଉଁ କର୍ମ କରିବ ତା ଭଗବାନ ହରିଙ୍କ ସନ୍ତୋଷ ବିଧାନ ନିମିତ୍ତ କରିବ, ସେଇଟା କୁହାଯାଇଛି। ସଂସ୍କୃତିରେ ହରିତୋଷଣ ସ୍ୱକର୍ମଣା ତବ୍ୟତ ଶ୍ରୀବିନ୍ଦତି ମହାନବା, ନିଜ କର୍ମ ଜରିଆରେ ସେ ଭଗବାନ ହରିଙ୍କର ପୂଜା କରିବ, ସନ୍ତୋଷ ବିଧାନ କରିବ, ତାହେଲେ ସିଦ୍ଧି ମିଳିବ ତାକୁ। ଏଇଟା କଥା କୁହାଉଛି ଚତୁଷ୍କନ୍ଧ ଭାଗବତରେ। ଚତୁଷ୍କନ୍ଧ ଭାଗବତରେ ମଧ୍ୟ କୁହାଯାଇଛି ଯଶ ରାଷ୍ଟ୍ରେ ପ୍ରେଚୈବ ଭଗବାନ ଯଜ୍ଞ ପୁରୁଷ ଇଜ୍ଜତେ ସ୍ୱୟଂ ଧର୍ମେଣ ଜନୈ ବର୍ଣ୍ଣାଶ୍ରମାନ। ଯେଉଁ ରାଜା ବା ଶାସକମାନଙ୍କ ରାଜ୍ୟରେ ଜନପଦମାନଙ୍କରେ ସାଧାରଣ ଲୋକମାନେ ନିଷ୍ଠା ସହକାରେ ବର୍ଣ୍ଣାଶ୍ରମ ପାଳନ କରନ୍ତି, ବର୍ଣ୍ଣାଶ୍ରମ ଧର୍ମ ଜରିଆରେ ହରିଙ୍କର ପୂଜା ସନ୍ତୋଷ ବିଧାନ କରନ୍ତି, ଯାହାଙ୍କ ରାଜ୍ୟରେ ପ୍ରଜାମାନେ ତାଙ୍କର କର୍ମ ଜରିଆରେ ଭଗବାନଙ୍କର ଆରାଧନା କରନ୍ତି, ସେ ରାଜା ବା ଶାସକ ଧାର୍ମିକ ପୁଣ୍ୟବନ୍ତ ଅଟେ। ତସ୍ୟ ରାଜ୍ୟ ମହାଭାବ ଭଗବାନ ଭୂତ ଭାବନ ପରିତୁଷ୍ୟତି ବିଶ୍ୱାସମା ତିଷ୍ଠକ ନିଜ ଶାସନେ। ଏ ବେଣ ରାଜାଙ୍କୁ କହୁଛନ୍ତି, ସେ ଯଜ୍ଞ କର୍ମ ବନ୍ଦ କରିଦେଇଥିଲେ। ମୁନି ଋଷିମାନେ କହୁଛନ୍ତି ରାଜା ରାଜା ବା ଶାସ ଦେଖନ୍ତି ଯେ ଦୃଶ୍ୟ ଜଗତର ମୂଳ କାରଣ ଯେ ପରମ ପୁରୁଷ ଭଗବାନ ହୃଦୟରେ ଥିବା ପରମାତ୍ମା ରାଜିତ ହେଉଛନ୍ତି, ତାହେଲେ ଭଗବାନ ରାଜାଙ୍କ ଉପରେ ସନ୍ତୁଷ୍ଟ ହେବେ। ଏସବୁ କଥା ଆଉ ରାଜା ଯଦି ଯଜ୍ଞ କର୍ମ ନ କରିବେ ରାଜକତା ଆସିଯିବ, ନାନା ପ୍ରକାର ଗଣ୍ଡଗୋଳ ସମାଜରେ ଦେଶରେ ଦେଖାଯିବ, ଆତଙ୍କ ସୃଷ୍ଟି ହେବ, ଏଇସବୁ କଥା ହେଇଯିବ। ଚୋର ଖଣ୍ଟ ତସ୍କର ମାନଙ୍କର ଉପଦ୍ରବ ଘଟିବ, ରାଜନୈତିକ ରାଜା ମରିଯାଇଛନ୍ତି, ଅରାଜକତା ହେଇଯାଇଛି। ତେଣୁ ରାଜା ବା ଶାସକଙ୍କର ଏସବୁ କଥା ଜାଣିବା ଉଚିତ, ତା ନହେଲେ ତାଙ୍କ ରାଜ୍ୟରେ ଏକ ଉପଦ୍ରବ ଆସିବ, ଖାଦ୍ୟାଭାବ ଆସିବ, ପୃଥିବୀ ଦେବୀ ଖାଦ୍ୟ ଦେବ ନାହିଁ। ପୃଥିବୀ ଦେବୀ କହୁଛନ୍ତି ମଧ୍ୟ ତାନ ନା ଦୃତ୍ୟ ଯୋ ବିଦ୍ୱାନ ଅର୍ଥାନ ଆରଭତେ ସ୍ୱୟଂ ତସ୍ୟ ବେବି ଚରନ୍ତି ଅର୍ଥାର ଧାସ୍ୟ ପୁନଃ ପୁନଃ। ଯେ ମୂର୍ଖ ବ୍ୟକ୍ତି ମନଧର୍ମ କରେ, ମନୁମାନ ନୀତି ନିର୍ଦ୍ଧାରଣ କରେ, ସାଧୁ ସନ୍ତ ମୁନି ଋଷିମାନଙ୍କର ବିଶୁଦ୍ଧ ନୀତି ନିର୍ଦ୍ଦେଶ ଗ୍ରହଣ କରେ ନା, ସେମାନଙ୍କ ଅଧିକାରକୁ ସ୍ୱୀକାର କରେ ନା, ବାରମ୍ବାର ସମାଜ ପ୍ରତିଷ୍ଠା ଅସଫଳ ହୁଏ। ପୃଥୁ ମହାରାଜ ବେଣ ରାଜାଙ୍କର ପୁତ୍ର ରୂପରେ ଆସେ, ତାଙ୍କଠାରୁ ଯାହା ଥିଲେ ପୃଥୁ ମହାରାଜ ସେ ଧର୍ମ ପ୍ରତିଷ୍ଠା କଲେ, କଡ଼ାକଡ଼ି ଧର୍ମ ନୀତି ସମସ୍ତେ ପାଳନ କରିବେ, ତ ପ୍ରଜାମାନେ କରିବେ। କିନ୍ତୁ ପୂର୍ବରୁ ଯେଉଁ ଅରାଜକତା ଥିଲା ତା ଫଳରେ ପୃଥିବୀ ଖାଦ୍ୟଶସ୍ୟ ଦେଲା ନା, ତେଣୁ ପୃଥୁ ମହାରାଜ ଧନୁଷ ଧରିଲେ ପୃଥିବୀକୁ ବିଭିନ୍ନ କରିବେ, କାହିଁକି ଖାଦ୍ୟଶସ୍ୟ ହେଉନାହିଁ। ପୃଥିବୀ ଗୋଟେ ଗାଭୀ ରୂପ ଧରିଲା, ଗାଭୀ ରୂପ ଧରିଲେ କ'ଣ ଗୋହତ୍ୟା କରାଯାଏ ନା, ମାରିବ ନା, ନା ମାରିବି ତୋତେ, ତୋର ମାଂସ ମୋ ପ୍ରଜାମାନଙ୍କୁ ଖାଇବାକୁ ଦେଇଦେ, ତୁ କାହିଁ ଦେଉନୁ ଖାଦ୍ୟ, କାହିଁ ଦେଉନୁ ପ୍ରଜା ଯଜ୍ଞ କର୍ମ କରୁଛନ୍ତି, ତୋର ଭାଗ ପାଉଛି ଆ ଖାଦ୍ୟ କାହିଁ ଦେଉନୁ। ପୃଥିବୀ କହିଛି ଅପାଳିତା ନା ଦ୍ରୁତା ଚ ଭବତ ଭୀର ଲୋକପାଳ କେହି ଚୋରି ଭୂତେ ଅଥ ଲୋକ ଏହଂ ଯଜ୍ଞାର୍ଥ ଅଗ୍ରସମ ଔଷଧୀ। ପୃଥିବୀ ଦେଖୁ ଯେ ପ୍ରିୟ ରାଜା ଅଭକ୍ତ ନାସ୍ତିକ ଗଣ ଯେ କେବଳ ମୋ ଠାରୁ ଉତ୍ପନ୍ନ ହେଉଥିବା ଶସ୍ୟ ବକ୍ଷଣ କରୁଛନ୍ତି, ତାହା ନୁହେଁ, ମୋ ରକ୍ଷଣାବେକ୍ଷଣ ମଧ୍ୟ ଉପଯୁକ୍ତ କରୁନାହାନ୍ତି, କରାଯାଉନାହିଁ। ରାଜା ବା ଶାସକ ଚୋରଖଣ୍ଟ ତସ୍କର ବା ବଦମାସମାନଙ୍କୁ ଦଣ୍ଡ ଦେଉନାହାନ୍ତି, ଦଣ୍ଡ ନ ଦେବା ଦ୍ୱାରା ମୁଁ ଅବହେଳିତ ହେଉଛି, ବଦମାସ ଗଣ ମୋର ଖାଦ୍ୟ, ମୁଁ ଯେଉଁ ଖାଦ୍ୟ ଶସ୍ୟ ଦେଉଛି ସେ ବଦମାସ ଗଣ ମୋର ଖାଦ୍ୟ ଶସ୍ୟ ସେମାନଙ୍କ ଇନ୍ଦ୍ରିୟ ତୃପ୍ତିରେ ବ୍ୟବହାର କରୁଛନ୍ତି, ଯଜ୍ଞ କର୍ମ କରୁନାହାନ୍ତି, ଲଗାଉନାହାନ୍ତି, ଚୋରଖଣ୍ଟ ତସ୍କର ହେଉଛନ୍ତି। ତେଣୁ ଯଜ୍ଞାର୍ଥ ଉଦ୍ଦିଷ୍ଟ ଖାଦ୍ୟଶ୍ର ବୀଜକୁ ମୁଁ ମୋ ଗର୍ବରେ ଲୁଚେଇ ରଖିଛି। କାରଣ ଯୋଗ୍ୟ କର୍ମ କରୁନାହାନ୍ତି, ତେଣୁ ମୁଁ ଲୁଚାଇ ରଖିଛି। ଏଥିପାଇଁ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଖାଦ୍ୟାଭାବ ହେଉଛି ଇ ଭାଗବତରେ ଦିଆଯାଉଛି। ଅର୍ଥେନ୍ଦ୍ରିୟାର୍ଥ ବିଧାନ ସର୍ବାର୍ଥ ପନ୍ନ ବଦ୍ରଣା ଭ୍ରଂଶିତ ଜ୍ଞାନ ବିଜ୍ଞାନ ଜେନା ବିଶତି ମୁଖ୍ୟତାମ। ମାନବ ସମାଜରେ ସର୍ବଦା ଅର୍ଥୋପାର୍ଜନ ଏବଂ ଅର୍ଥକୁ ଇନ୍ଦ୍ରିୟତରେ ବିନିଯୋଗ କରିବାର ଚିନ୍ତା କରାଯାଏ, ତାହେଲେ ବ୍ୟକ୍ତିର ପୁରୁଷାର୍ଥ ଲାଭ ଧ୍ୱଂସ ହୋଇଯିବା। ଯେତେବେଳେ ବ୍ୟକ୍ତି ଜ୍ଞାନ ଓ ଭକ୍ତି ରହିତ ହୋଇଯାଏ, ତେଣୁ ସେ ବୃକ୍ଷ ସ୍ଥାବର୍ଜନୀ ପ୍ରାପ୍ତ ହୁଏ, ତା ପ୍ରତିକ୍ରିୟା ହୋଇଯିବ। କାହିଁ ମାନେ ଅର୍ଥ ରୋଜଗାର କଲେ, କେବଳ ଇନ୍ଦ୍ରପ୍ରୀତିରେ ବିନିଯୋଗ କଲେ, ଯଜ୍ଞ କର୍ମ କଲେ ନା, ଯଜ୍ଞ ପୁରୁଷ ସନ୍ତୋଷ ବିଧାନ ପାଇଁ ବିନିଯୋଗ କିଛି କଲେ ନା, ତାହେଲେ ପୁରୁଷାର୍ଥ ଧ୍ୱଂସ ହୋଇଗଲା। ଆଉ ଜ୍ଞାନ ଭକ୍ତି ରହିତ ହୋଇଗଲା ବ୍ୟକ୍ତି, ତାହେଲେ ତାର ପରବର୍ତ୍ତୀ ଜନ୍ମ ହେବ ବୃକ୍ଷ ସ୍ଥାବର୍ଜନୀ ପ୍ରାପ୍ତ ହେବ। ଏଇ ନ ଯଜ୍ଞ କର୍ମ ନ କଲେ ଏଇ ପ୍ରତିକ୍ରିୟା ହୋଇଯିବ। ଏସବୁ ଆଲୋଚନା ହେଇଛି ଶ୍ରୀମଦ ଭାରତରେ, ବହୁ ସ୍ଥାନରେ ଏସବୁ ଆଲୋଚନା ହେଇଛି। ତେଣୁ ଆଜିକାଲି ଯେଉଁ ସଭ୍ୟତା, ଆମ ଗୁରୁ ମହାରାଜ କହନ୍ତି ଡଗ୍ ସିଭିଲାଇଜେସନ୍ ଇଜ୍ ନଟ୍ ଗଡ୍ ସିଭିଲାଇଜେସନ୍, କୁକୁର ସଭ୍ୟତା, ହଁ ବୈଦିକ ସଭ୍ୟତା ନୁହେଁ। ଏଇ ଯେଉଁ ସଭ୍ୟତା ବୈଦିକ ସିଭିଲାଇଜେସନ୍, ସେ ବୈଦିକ ସଭ୍ୟତାରେ ସମସ୍ତେ ଯଜ୍ଞ କର୍ମରେ ପ୍ରବୃତ୍ତ ହେବେ, ଯଜ୍ଞ ପୁରୁଷ ସନ୍ତୋଷ ବିଧାନରେ ସନ୍ତୁଷ୍ଟ ହେଲେ ଯସ୍ମିନ୍ ତୁଷ୍ଟେ ଜଗତ୍ ତୁଷ୍ଟ। ଆଉ ଯାହା କହୁଛି ଯଜ୍ଞଥା ଭଗତ ପର୍ଜନ୍ୟ ପର୍ଜନ୍ୟା ଧନ୍ୟ ସମ୍ଭବ, ଯଜ୍ଞ କର୍ମ କଲେ ମେଘ ସୃଷ୍ଟି ହେବ, ରେଗୁଲାର ରେନ୍ଫଲ୍ ଯେତିକି ଦରକାର, ଅତିବୃଷ୍ଟି ବା ଅନାବୃଷ୍ଟି ହେବ ନା, ବର୍ଷା ହେବ, ବର୍ଷା ହେଲେ ଖାଦ୍ୟଶସ୍ୟ ଉତ୍ପାଦନ ହେବ, ନେସେସିଟିଜ୍ ଅଫ୍ ଲାଇଫ୍ ଜୀବନର ଯାହା ଆବଶ୍ୟକତା ତାହା ପୃଥିବୀରୁ ମିଳିବ ସବୁ। ତେଣୁ ଯଜ୍ଞ ନେସେସରୀ ଦରକାର, ଏ ହେଉଛି ବେଦିକ ସିଭିଲାଇଜେସନ୍। ତାହେଲେ ସମସ୍ତେ ହାପି ସନ୍ତୁଷ୍ଟ ସୁଖୀ ହେବେ, ପ୍ରଭୁପାଦ ମହାରାଜ ସେଥିପାଇଁ ଆମେ କୃଷ୍ଣ ଚିନ୍ତନ ଆନ୍ଦୋଳନରେ ଯଜ୍ଞ କର୍ମ ପ୍ରବର୍ତ୍ତନ କରିଛନ୍ତି। ସମସ୍ତେ ଯଜ୍ଞ ପୁରୁଷ ସନ୍ତୋଷ ବିଧାନ ପାଇଁ କର୍ମ କରିବେ, ବିଶେଷ କରି କଳିଯୁଗରେ ନାମ ଯଜ୍ଞ ମୋଡ୍ ଅଫ୍ ସିଭିଲାଇଜେସନ୍ ଇନ୍ ହୁଇଚ୍ ଏଭ୍ରିୱାନ୍ ୱିଲ୍ ବି ହାପି, ସେ ବୈଦିକ ସଭ୍ୟତା। ଦିସ୍ ଇଜ୍ ଦି ମୋଟିଭ୍ ଅଫ୍ ଆୱାର କୃଷ୍ଣ କନ୍ସିୟସ୍ ମୁଭମେଣ୍ଟ, ଯଜ୍ଞ ସୁଖେ ନ ଭବନ୍ତୁ, ସମସ୍ତେ ଯଜ୍ଞ କର୍ମ ନିଯୁକ୍ତ ହୁଅନ୍ତୁ ଆଉ ସୁଖରେ କାର୍ଯ୍ୟପାତ କରନ୍ତୁ, ଏ ଉଦ୍ଦେଶ୍ୟ। ଆଧୁନିକ ସଭ୍ୟତା ଇଏ ହେଉଛି କୁକୁର ସଭ୍ୟତା, କି ମାନବ ସଭ୍ୟତା ନୁହେଁ, ବୈଦିକ ସଭ୍ୟତା ନୁହେଁ ସଭ୍ୟତା। ଷଠତାର ଅନ୍ୟ ନାମ ହେଉଛି ଆଧୁନିକ ସଭ୍ୟତା। ଷଠତା କେବଳ ଷଠତା ଚାଲିଛି, ଭିତର ଭାବକୁ ଯେତେ ଗୋପନ ରଖାଯାଇପାରେ ସଭ୍ୟତା ସେତେ ବୃଦ୍ଧି ପାଏ। ମନୁଷ୍ୟ ଜୀବନ ଯେଦିନ ସତ୍ୟପଥରେ ଥାଏ ସେଦିନ ପର୍ଯ୍ୟନ୍ତ ସରଳ ଥାଏ, ଯେତେବେଳେ ଅଧିକ ପରିମାଣ ଅସତ୍ୟ ବ୍ୟବହାର ସ୍ୱୀକାର କରେ ସେତେବେଳେ ଭିତରେ ଷଠ କାର୍ଯ୍ୟ କରି ବାହାରେ ମିଷ୍ଟ ବାକ୍ୟ ଲୋକରଞ୍ଜନ କରି ସଭ୍ୟ ହେବାକୁ ଇଚ୍ଛା କରେ। ସଭ୍ୟତା ବୋଲି କୌଣସି ଗୁଣ ନାହିଁ, ସତ୍ୟ ବ୍ୟବହାର ସରଳତା ହିଁ ଗୁଣ। ଭିତର ଦୁଷ୍ଟତା ଆଚ୍ଛାଦନ କରିବାର ଯେ ପ୍ରଥା, ତାହାର ବର୍ତ୍ତମାନ ନାମ ସଭ୍ୟତା, ଆଧୁନିକ ସଭ୍ୟତା। ସଭ୍ୟତା ଶବ୍ଦ ଅର୍ଥ ସଭାରେ ବସିବା ଯୋଗ୍ୟତା, ସରଳ ଭଦ୍ରତା। ସଭ୍ୟତାର ନିଷ୍ପାପ ହୁଏ ସେଥିରୁ ତା ବୈଷ୍ଣବମାନ ମଧ୍ୟ ଥାଏ, ସରଳ ଜୀବନ, ନିଷ୍ପାପ ଜୀବନ, ଭକ୍ତିପୂର୍ଣ୍ଣ ଜୀବନ ତା ବୈଷ୍ଣବମାନ ମଧ୍ୟ ଥାଏ। ସଭ୍ୟତା ଯେତେବେଳେ ପାପପୂର୍ଣ୍ଣ ହୁଏ ତା ବୈଷ୍ଣବମାନ ମଧ୍ୟରେ ଆହୃତ ହୁଏ। ଲୋକରଞ୍ଜନ ବସ୍ତ୍ର ପରିଧାନ କଲେ ଯେ ସଭ୍ୟତା ହୁଏ, ତାହେଲେ ବେଶ୍ୟାଗଣ ଅନ୍ୟମାନଙ୍କ ପାଇଁ ଅଧିକ ସଭ୍ୟ ବୋଲି ବିବେଚିତ ହେବେ। ବସ୍ତ୍ର ସମ୍ବନ୍ଧରେ ଏଠି କୁହାଯାଇପାରେ ସରଚ୍ଛାଦିତ ହେବ, ବସ୍ତ୍ର ପରିଷ୍କାର ରହିବ, ଦୁର୍ଗନ୍ଧ ଆଦି ଦୋଷ ରହିବ ନାହିଁ, ଆହାର ଆଦି ପବିତ୍ର ଉପକାରୀ ହେବା ଉଚିତ, ଏଥିରେ କିଛି ଦୋଷ ନାହିଁ। କିନ୍ତୁ ଆଧୁନିକ ସଭ୍ୟ ଲୋକ ମତରେ କେବଳ ଖାଇବାକୁ ଭଲ ଲାଗିଲେ ହେଲା, ଜିହ୍ୱାକୁ ଆନନ୍ଦ ଦେବା ପାଇଁ ସରଳ ନିରୀହ ପଶୁମାନଙ୍କୁ ଜୀବମାନଙ୍କ ପାଇଁ ତାର ମାଂସ ଖାଇବେ, ଏଠି ପାପ କର୍ମ, ଅଥ ତା ପବିତ୍ର କି ନୁହେଁ ତାର ବିଚାର ନାହିଁ। ମଧ୍ୟ ମାଂସ ସ୍ୱଭାବ ଅପବିତ୍ର, ଭୋଜନ କରି ଯେ ସଭ୍ୟତା ହଏ, ମଧ୍ୟ ମାଂସ ଭୋଜନ କରି ସଭ୍ୟତା ହଏ, ତାହା କେବଳ ପାପା ଛାର। ଆଜିକାଲି ଯେଉଁ ଅବସ୍ଥା ସଭ୍ୟତା କଲେ ତା କଳିକାଳର ସଭ୍ୟତା, ଏ କଳିକାଳ ସଭ୍ୟତା। ବସ୍ତୁ ମନୁଷ୍ୟ ନିଷ୍ପାପ ଜୀବନ ହିଁ ସଭ୍ୟ ଜୀବନ, ପାପ ବୃଦ୍ଧି ସହିତ ଯେ କଳିକାଳ ସଭ୍ୟତା ବୃଦ୍ଧି ତାହା କେବଳ ବିଡ଼ମ୍ବନା। ଆଜିକାଲିର କୃତବିଦ୍ୟ ମନୁଷ୍ୟମାନଙ୍କର ধারণা ইহা যে বর্তমান সভ্য তাই মনুষ্যতা, যে সভ্য নুহেন সে মনুষ্য মধ্যে গণনীয় নুহে। স্ত্রী লোকমানকর ভালো ভালো বস্ত্র সেমান দোষ আদান করিবা বর্তমান ভদ্রতা হয়েছে। আজকাল যে মানুষ কুতবিদ্য বলে কুহযাচ্ছে সেমানে কালোচিত ধূর্ত লোক, কেতক কুসংস্কার কেতক দোষ আচ্ছাদন করিবা নিমিত্ত সে জটিল সভ্যতার ক্ষয়পতি হয়েছে। বুদ্ধিমান লোক এমানক সমাজের কোণ কিছু সুখলাভ করিপারে? ধূর্ত লোক মান সভ্যতার গৌরব কেবল বৃথা তর্ক দৈহিক বল দ্বারা রক্ষা করা যায়। কে কে মনে করতে আজকাল জগতে কৌশল জ্ঞান বৃদ্ধি হচ্ছে, জ্ঞান সহ সভ্যতা কৌশল বৃদ্ধি পাচ্ছে, এপরি হয়ে এ জগৎ কোন স্বর্গ পাল্টে যাব বিচার করছেন, আহা কি কথা! যে মানে এখন বিশ্বাস করতে সে ধন্য, যে মানে বিশ্বাস নকি প্রচার করতে সে ধন্য। জ্ঞান হচ্ছে দুই প্রকার, পরমার্থ জ্ঞান লৌকিক জ্ঞান। আজিকালি পরমার্থ জ্ঞান বৃদ্ধি হওয়া দেখা যাও নাই, পরমার্থ জ্ঞান অনেক স্থানে স্বভাবগ্রস্ত হয়ে পড়ে দেখা যাচ্ছে, কেবল লৌকিক জ্ঞান বৃদ্ধি পাইবার সম্ভাবনা প্রকাশ পাচ্ছে। লৌকিক জ্ঞান সহ জীবন কোন নিত্য সম্বন্ধ আছে? লৌকিক জ্ঞান বৃদ্ধি লোকের চিত্ত অনেক বিষয়ে আকৃষ্ট হয়ে মূল তত্ত্বকে অনাদর করছে। একথা মনে রক্ষা করবো, লৌকিক জ্ঞান যেতে বৃদ্ধি হব সেতে কুটির সভ্যতা বৃদ্ধি পাইব, এহা জীবর দুর্গতি মাত্র। আমি বারম্বার কাহুছে মানব জীবন কাল জীবন কাল স্বল্প, স্বল্পকাল মধ্যে পরমার্থ লাভ নিমিত্ত প্রস্তুত হওয়া উচিত। লৌকিক জ্ঞান যদি অধিক চর্চা হব সে অধিক পরিমাণে পরমার্থ বিষয়ে কালাভাব ঘটিব। জীবনযাত্রার যদি লৌকিক জ্ঞান দরকার সেদিক উপার্জন করা যাক, অধিক লৌকিক জ্ঞান তাহার সচ্চ সভ্যতাকে আদর করিবার কিছু প্রয়োজন নাই। পার্থিব চাকচক্য কেতে দিন পাই, প্রকৃত জ্ঞান ও বিজ্ঞান ভগবান ঠারু আসে। বিজ্ঞান সমন্বিত শুদ্ধ জ্ঞান ভগবান এ দ্বিতীয় স্কন্ধ ভাত জ্ঞান পরম গুহ্যম মে যদ বিজ্ঞান সমন্বিত সহরস্যন্তদঙ্গঞ্চ গ্রহাণ গধিত ময়া। এ ব্রহ্মণ কৌছেন ব্রহ্মণ বিজ্ঞান সমত মোর যে পরম গুহ্য সম্বন্ধ তত্ত্বজ্ঞান তাহার রহস্য প্রেম ভক্তি তাহার অঙ্গর সাধন ভক্তি সহিত মু কহুছি শুণ। সৃষ্টি প্রারম্ভে ভগবান ব্রহ্মাঙ্ কইছেন যে কথা, হ্যাঁ চিদাশ্রয় জ্ঞানকু মানমাঙ্ক ইন্দ্রমাঙ্ক সাহায্যে যে বিশ্বজ্ঞান সংগ্রহ করতে তা বিশ্বজ্ঞান অশুদ্ধ, কেবল জীবন বদ্ধ দশারে জীবনযাত্রা নিমিত্তে প্রয়োজন, চিদবস্তু পক্ষের প্রয়োজন নুহে। চিদাশ্রয়ী জ্ঞানকু শুদ্ধ জ্ঞান কহা যায়, যা বৈষ্ণব মানকর ভজন ভিত্তিভূমি অনিত্য ভ্রমরে, কিন্তু লোকমানে বিশ্বজ্ঞানকে বিজ্ঞান বলে কৌছেন কিন্তু তা ঠিক নুহে। সাক্ষাৎ চিৎবস্ত্র উপলব্ধি জ্ঞান কহা যায়, বিশ্বজ্ঞানকে তিরস্কার করে শুদ্ধ জ্ঞান স্থাপন করা বিজ্ঞান কহা যায়। বৈষ্ণব মানে বিশ্বজ্ঞানকে যথাযথ সংস্থাপন করা বিজ্ঞান কহতি। ধনুর্বেদ আয়ুর্বেদ জ্যোতিষ রসায়ন এ সমস্ত আলোচনা করি দেখতে যে এই সমস্ত জড় জ্ঞান এ সহ জীবন নিত্য সম্বন্ধ নাই, নিত্য সম্বন্ধ ভগবান সহ অছি, সেই নিত্য সম্বন্ধে আমি সম্বন্ধিত হলেই তাই প্রকৃত জ্ঞান হব, তা হচ্ছে পরমার্থিক জ্ঞান। ঠিক আছে, ভজন ভজনীয় কীর্তনীয় সদা হরি ভজনে প্রবৃত্ত হব। আর বিশেষ করে যা আমি কহিলে কলিযুগে একমাত্র যজ্ঞ হচ্ছে নামযজ্ঞ, অন্য যজ্ঞ নিষেধ করা যাইছে। নামযজ্ঞ কলে নামরূপে কৃষ্ণ অবতার, কলিযুগে নামরূপে কৃষ্ণ অবতার, নাম হইতে হয় সর্বজগৎ নিস্তার। কলিযুগে নাম অবতার হয়েছেন ভগবান, নামযজ্ঞ কলে নাম জরিয়ার নামকর কৃপা, নামকর কৃপা মিলিলে ভগবান কৃপাই মিলিলা, আর ভগবানক নামিং কৃপা অপেক্ষা নাম কৃপা নাম অধিক কৃপাময় এই কথা কুহা হচ্ছে। আর কৃষ্ণ নাম এই চরম বস্তু শেষ কথা, এ শাস্ত্রমানকর কথা, এ শাস্ত্রমানকর বৈদিক শাস্ত্রমানকর কথা কুহা হয়েছে, শাস্ত্র সার কথা যাইছে। ব্রহ্মাণ্ডানাং কোটি সংখ্যা অধিকান ঐশ্বর্য যচ্চেতনাবাজ দংশ আবির্ভূত তন্মহ কৃষ্ণ নাম তন্মে সাধ্য সাধন জীবনঞ্চ। অনন্ত কোটি ব্রহ্মাণ্ডরে যা কিছু ঐশ্বর্য আছে চেতন পদার্থ আছে তাহা যাঙ্কর অংশ মাত্র, তথাপি তেজস্বরূপ শ্রীকৃষ্ণই নামরূপে আবির্ভূত হয়েছেন। বিশেষ করে কলিযুগের নাম রূপে কৃষ্ণ অবতার। অতএব শ্রীকৃষ্ণ নামই সাধ্য সাধনা জীবন, নাম প্রেমই পরম পুরুষার্থ, কৃষ্ণ প্রেম সেবা নন্দ সৌখ্যই চরম সিদ্ধি। আও হরি নাম জীব মান কর, পাপক অপহরণ করে, বিষ্ণু নাম এব পুংস সমল অনুদত পুণ্যম উৎপাদেচ ব্রহ্মাদি স্থান ভোগ বিরতি মথ গুরু শ্রীপদ দ্বন্দ ভক্তি তত্ত্বজ্ঞান চ বিষ্ণুরিহ মূর্তি জনক ভ্রান্ত বীজন্ত দগ্ধা সম্পূর্ণানন্দ বোধে মহতি চ পুরুষ স্থাপিত নিবৃত পদ্মপুরাণ কাহিছে। হরিনাম জীবাঙ্কর পাপক অপহরণ করে, কৃষ্ণ ভজন যোগ্য সুকৃতি উৎপন্ন করে, গুরুপদ যুগরে ভক্তি বৃদ্ধি করে, ব্রহ্মলোক পর্যন্ত ভোগ প্রতি বৈরাগ্য উৎপাদন করে, ভগত বিষয়ক বস্তুস্থ জ্ঞানকে বিকশিত করে, জীবকে সম্বন্ধ জ্ঞানে সমৃদ্ধ করি মাইক জগৎ প্রতি বৈরাগ্য জাত করায়, এ নাম দ্বারা সবকিছু হইপারছে। তাৎপর্য হচ্ছে নাম সংকীর্তন আখ্যা ভক্তি যোগ অহেতুক জ্ঞান বৈরাগ্যর জনক। হরিনাম সংকীর্তন শ্রীকৃষ্ণ বৈমুখ্য বশত অনাদিকালু জন্ম মরণ মালা পরিহিত সংস্কৃতি চক্রে নিষ্পেষিত অবিদ্যাগ্রস্ত জীবর জ্ঞানতম রূপ বিযোগ দগ্ধ করে, তাপরে জীবর অন্তর্মুখ দশায় তাহলে নাম প্রেম রস রসানন্দী করে, আর জীব প্রেম ভক্তি লাভ করে কৃতার্থ হয়, জীবনর পরম সিদ্ধি লাভ করে। পুনশ্চ কুহাইছে বেপন্তে দুরিতানি মহমহিমা সম্মোহ মালম্বতে শাসকম নকরঞ্জনি কলয়তি চিত্রগুপ্ত কৃতি সানন্দম বধু প্রকসম্বতি বিধৌ বেধা করতি উদ্যম বক্তু নাম্নি তবেশ্বরা বিড়িসিতে ভ্রম কি মন্যত পরম। হে কৃষ্ণ, তোমার নাম উচ্চারণ করিয়াকে শ্রদ্ধা মাত্র পাপ ভীত ত্রস্ত হয়ে যাচ্ছি, জাগতিক আসক্তি রূপ মোহ মোহিত হয়ে দূরেই যাচ্ছি। যমরাজাঙ্কর মন্ত্রী চিত্র সে নাম পাপ শ্রেণীভুক্ত করিয়া নিজ লেখনী চলাইয়াকে শঙ্কিত হচ্ছে। এই প্রকার ব্যক্তি নাম গান করুয়া ব্যক্তি ব্রহ্মাণ্ড ভেদ করি গোলক বৃন্দাবন হরিধামকে গমন করিব, সেদিন ব্রহ্মা মধ্য পূজা নিমিত্ত আনন্দে মধুপ্রকা আদি পূজা দ্রব্য সংগ্রহে উদ্যত হচ্ছে। অতএব মঙ্গলময় দয়ার সাগর নামঙ্কর মহাত্মা তাৎপর্য হচ্ছে প্রেম নাম সংকীর্তন মহিমা সর্বত্র উদ্ঘোষিত হয়েছে। বা শ্রীধর স্বামী কইছেন্তি সদা সর্বত্র আস্তে নন বিমল মাধ্যম তব পদম যথাপ্যকম স্তোকম নহি ভবতর প্রম পত্রম ভীনত ক্ষণম জহাগ্রস্তম তব তু ভগবন নাম নিখিলম সমল সংসার কৃতঞ্চ কতরত সেব্যমানম। হে ভগবান, আপনকর শ্রী অঙ্গর প্রভা স্বরূপ নির্মল নিষ্কল নিরাকার নিষ্কারণ নির্বিশেষ স্বরূপ এক ব্রহ্ম সতত সর্বত্র বিরাজমান থিলে মধ্যে সংসার বৃক্ষের ক্ষুদ্র পত্র পর্যন্ত ছেদন করিবার সমর্থ হো নাই, পরন্তু আপনার অহেতুক কৃপা আমার শ্রী নাম জীবাকে স্পর্শ করিবা মাত্রে সংসার বৃক্ষকে সমূলে নাশ করা যায়। অতএব হে প্রভু, আপন কুন্তু এ দুইটি মধ্যে কে সেবনীয়, সুতরাং প্রেম ভক্তি বীজ শ্রী নাম সংকীর্তন ই একমাত্র সর্বসভ্য তাঙ্কর নামঙ্কর সর্বমত প্রসিদ্ধ। রূপ গোস্বামী প্রভু নামাষ্টকরে কইছেন্তি বাচ্যম বাচক মিচুদেতি ভবতো নাম স্বরূপদ্বয়ম পূর্বস্মা পরমেবহন্ত করুণম তত্রাপি জানিমহে যস্তস্মিন বিহিতাপরাধনিবহ প্রাণী সমন্তাদ ভবে দাস্যে নেদমুপাস্য সোপি সদানন্দ মুদুপজ্জতি। ভগবান হচ্ছেন নামই বাচ্য স্বরূপ, তাঙ্কর নাম বাচক স্বরূপ, বাচ্য স্বরূপ বাচক স্বরূপ অভিন্ন হলে মধ্যে বাচক স্বরূপ বাচ্য স্বরূপ অপেক্ষা অধিক কৃপাময়। বাচ্য স্বরূপঙ্কর শ্রীচরণ কৃতাপরাধ ব্যক্তি কেবলমাত্র বাচস্বরূপ নাম উচ্চারণ দ্বারা অর্থাৎ প্রেম ভক্তি বীজ শ্রী নাম সংকীর্তন ভক্তি যোগরে সতত ব্রতী হলে সর্বত ভাবরে স্রবীর অপরাধ মুক্ত হই সত আনন্দে নিমজ্জিত হচ্ছে। যাহা কহ হরিস্থানে অপরাধে তারে হরিনাম, তাৎপর্য হচ্ছে এই প্রকার নামিক জীবন নামিক স্মরণ সতত নাম রসাস্বাদন সুখানুভূতিতে নিমগ্ন হই নিত্য সেবানন্দ রসপানে প্রমুক্ত থাকে। কলিযুগের একমাত্র নামযজ্ঞ যেমন এই নামযজ্ঞ প্রতি অনেক তাঙ্কর কৌশ প্রকার আহ যা কে তা জরিয়ারে সে যজ্ঞ পুরুষ ଭଗବାନ ହରି ବିଷ୍ଣୁଙ୍କର ପୃଥିବୀରାମରେ ରଜି ଅଛନ୍ତି, ତାଙ୍କର କୌଣସି ପ୍ରକାର କର୍ମ ପ୍ରତିକ୍ରିୟା ରହିବ ନା। ସେ ଦାମ ସଂକୀର୍ତ୍ତନ ହିଁ କଲ୍ୟାଣ କଳ୍ପତରୁ ଶ୍ରଦ୍ଧାର ହେଳାରେ ଥରେ ମାତ୍ର ସଂକୀର୍ତ୍ତନ ହେଲେ ନରମାତ୍ରଙ୍କୁ ପରିତ୍ରାଣ କରେ। ମଧୁରଂ ମଧୁରଂ ମଙ୍ଗଳ ମଙ୍ଗଳାନ ସକଳ ନିଗମ ବୋଲି ସତ୍ଫଳ ଚିତ୍ ସ୍ୱରୂପ ସକୃତି ପରିଚିତ ଶ୍ରଦ୍ଧା ହେଳେବା ଭୃଗବର ନରମାତ୍ର ତାର ଏତେ କୃଷ୍ଣ ନାମ, କୃଷ୍ଣ ନାମ ମାଧୁର୍ଯ୍ୟର ନୀଳୟ ମାଧୁର୍ଯ୍ୟର ପରମ୍ପରା କାଷ୍ଠା ରହିଛି ତ ନାମ ରୂପ ଗୁଣ ଲୀଳା ଧାମ ପରିକର ସମସ୍ତେ ତଦ ଭିନ୍ନ ଅଦେ ସମସ୍ତଙ୍କ ମଧ୍ୟରେ ମାଧୁର୍ଯ୍ୟର ପରମ୍ପରା କାଷ୍ଠା ଅଛି। ଜୀବର ଯେତେ ପ୍ରକାର ମଙ୍ଗଳପ୍ରଦ ଶ୍ରେୟ ଅଛି ତା ମଧ୍ୟରେ ପରମ ଶ୍ରେୟତର ପରମଙ୍ଗଳପ୍ରଦ ହେଉଛି କୃଷ୍ଣ ନାମ। ସଦାନନ୍ଦ ଘନସ୍ୱରୂପ ଶ୍ରୀକୃଷ୍ଣ ନାମ ବେଦ କଳ୍ପବଲ୍ଲୀର ପ୍ରପକ୍କ ପ୍ରେମ ଫଳ ଶ୍ରଦ୍ଧାର ବା ହେଳାରେ ତା ଥରେ ମାତ୍ର ସଂକୀର୍ତ୍ତ ତା ନରମାତ୍ରକୁ ପରିତ୍ରାଣ କରେ ନାମ ସଂଗୀତ କଲ୍ୟାଣ କଳ୍ପତର ଇସୁ କଥା ଅଛି। ଆପନ୍ନ ସଂସ୍କୃତି ଘୋରାମ ଜନ୍ନାମ ବିବସୁ ଗୃଣାମ ତଦ ସଦ୍ୟ ବିମୁଚେତ ବିଭେଦି ସ୍ୱୟଂ ଭୟମ। ଶ୍ରୀକୃଷ୍ଣ ବିମୁଖ ବିଦ୍ୟାଗ୍ରସ୍ତ ଜୀବ ଜନ୍ମ ମୃତ୍ୟୁ ଯନ୍ତ୍ରଣାପ୍ରଦ ସଂସ୍କୃତି ଚକ୍ର ନିଷ୍ପେଷିତ ହି ବିବେଶତା ଅବଶତ ଯେତେବେଳେ ପରମ ମଙ୍ଗଳପ୍ରଦ ଅହେତିକି କୃପା ଆମେ ହରିନାମ ସଂକୀର୍ତ୍ତନ ଅନୁରକ୍ତ ହି ନିଜର ଉତ୍କଣ୍ଠା ପ୍ରକାଶ କରନ୍ତି ସେ ସମୟରେ ଅବିଦ୍ୟା କୋଳ ମୁକ୍ତ ହେଇଯାନ୍ତି। ନ ହବା କିପରି ସ୍ୱୟଂ ଭଗବାନ ତାଙ୍କ ନାମର ଅଭିନ୍ନତା ତାଙ୍କ ମହିମାରେ ସ୍ୱୟଂ ଭୟ ପର୍ଯ୍ୟନ୍ତ ଭୀତଗ୍ରସ୍ତ ଅଛି। ଅତଏବ ନାମ ହି କଳି ମଳାପହ ସଂସାର ଦୁଃଖ ନାଶକ ସୁତରାମ ପ୍ରେମ ଭକ୍ତି ପ୍ରଦ। କଳିଯୁଗରେ ହରିନାମ ସଂକୀର୍ତ୍ତନର ପ୍ରାଧାନ୍ୟ ଦିଆ ହେଇଛି। କଳି ସବାମ ଜୟନ୍ତାର୍ଯ୍ୟା ଗୁଣଜ୍ଞା ସାର ଭାଗିନ ଯତ୍ର ସଂକୀର୍ତ୍ତନ ନୈବ ସର୍ବସ୍ୱାର୍ଥ ଅଭିଲବ୍ୟତେ ଏକାଦଶ ସ୍କନ୍ଦ ଭାତୃ। କଳିଯୁଗ କେବଳ ମାତ୍ର ନାମ ସଂକୀର୍ତ୍ତନ ଦ୍ୱାରା ଇସ୍ତ ଗୁଣଜ୍ଞ ମାନେ କଳିଯୁଗର ପ୍ରସାଦ ଏ ବହୁ କଥା ଅଛି। ତେଣୁ କଳିଯୁଗରେ ଏକ ନାମ ଯଜ୍ଞ, ତେଣୁ ଯଜ୍ଞ ବିଷୟରେ ଯେତେବେଳେ ଆମେ ଆଲୋଚନା କରୁଛେ ଏସବୁ କଥା ଗୁଡ଼ା ଆମକୁ ଜାଣିବା ପାଇଁ ଭଲ। ଗୋଟେ ମାତ୍ର ଯଜ୍ଞ ଦିଆଯାଇଛି ହରେ ନାମ ନାମ ହେଇବ କେବଳ କଳ ନାସ୍ତେବ ନାସ୍ତେବ କଥା। ଯଦି ପଞ୍ଚ ସୁନା ଅଛି ପ୍ରତିଦିନ ଗ୍ରସ୍ତକୁ ପଞ୍ଚ ମହାଯଜ୍ଞ ପଞ୍ଚଯଜ୍ଞ କରିବାକୁ କୁହାଯାଇଛି, କିନ୍ତୁ କଳିଯୁଗରେ ହରି ନାମ ଏ ନାମ ଯଜ୍ଞରେ ବ୍ୟାପୃତ ଅଛନ୍ତି ତାଙ୍କର ଆଉ ଇଏ କୌଣସି ପ୍ରକାର ସେ ପଞ୍ଚ ସୁନା ଜନିତ ତାହା ପ୍ରତିକ୍ରିୟା ରହିବ ନା। ଏଇଟା ଶେଷ କଥାଟା ଦିଆଗଲା ଗଲା ଏଇଟା।